ओम शांति। आज सकार महावाक्य कोड़े नवेम्बर 2025 मधुर सतान मान बाबा तुम मान शांति एवं सुखर संपत्ति देवाई आसी तुम स्वधर्म ही हूँ शांत तेणु तुमे मैंने शांति पाइबापी एणे तेणे भटकु ना प्रश्न एवं तुम्हें मैंने एक जन्म पाई असरते संपत्ति सह ओजन हेबार योग्य हो उत्तर कहीं बापा जिते बेले नुआ सृष्टि रचना करते तुम्हें मैंने तंकर सहयोगी होजर सबकि रचना कार्य सफल कर सेथिपाई बापा तार प्रतिदान रूप एक जन्म निमंते तुमको असरंते संपत्ति रे एपरी ओजन करुछंती तुमर केबे हेले धन भी सरे नहीं दुख मध्य आसे नहीं किंबा अकाल मृत्यु मध्य हुए नहीं। गीता मुझको सहारा देने वाले ओम शांति। मधुर संतान मन्नंकु ओम रो अर्थ त कहि केही केवल ओम कही थांते किंतु ओम शांति कहिबा उचित केवल ओम रो अर्थ हेउछि आत्मा ओम शांति रो अर्थ हेउछि मु आत्मा शांत स्वरूप आमे आत्मा एहा अमर शरीर अटे प्रथमे आत्मा परे शरीर आत्मा शांत स्वरूप अटे तार निवास स्थान हेउछि शांतिधाम बाकी कौनसी जंगल को गले प्रकृत शांति मिले नहीं परमधाम को फेरिबा परे ही प्रकृत शांति मिली थाए द्वितीय रे जेउठी अशांति थाए सेठी शांति चाहि थांते एही अशांति रो दुखधाम विनाश होई पुणि शांति स्थापन होई जिवो तुमको शांति रो संपत्ति मिली जिवो सत्य जुगरे ना घरे ना बाहरे बा राजधानी रे अशांति थाए ताकु शांति रो राज्य कहा जाए एठारे अशांति रो राज्य रहिछि काहेकि ना रावण रो राज्य अटे ताहा ईश्वरंक द्वारा स्थापन करा जायथिबा राज्य पुणी द्वापर परे असुरी राज्य होइथाए असुर मानंकु केबे शांति मिली नथाए घरे दुकानरे जेउठी सेठी अशांति ही अशांति थाए पांच विकार रूपी रावण अशांति विस्तार करिथाए रावणर वास्तव अर्थ कण एहाकु कोनोसी विद्वान पंडित आदि जानि नहांते बुझु नहांते जे आमे वर्ष को वर्ष रावण को काहे के जलाउचु सत्य युग त्रेतारे एही रावण नथाए ता हेउछि दैवी राज्य ईश्वर बाबा तुम मानक द्वारा दैवी राज्य स्थापन करते एका तो स्थापना करती ना तुम्हें मधुर सतान मान ईश्वर साहाज्यकारी अट आगर रावण साहाज्यकारी थी एवं ईश्वर आसी समस्त सद्गति करुछंते पवित्रता सुख शांति स्थापना करते तुम पा एबे ज्ञानर तृतीय नेत्र मिलिछि सत्ययुग त्रेतारे दुखर कोनोसी कथा न थाए एही गाली आदि दियंती नै खराब खाद्य खाती नै एठारे देख किति अशुद्ध खाद्य खाउछंती दर्शा जायछि श्रीकृष्ण को गाई मने बहुत प्रिय लागुथिले एपरि नुहे जे श्रीकृष्ण गौड़ होई गाई मानंकर पालना करुथिले सेठाकार एवं एठाकार गाई मानक मध्यरे बहुत फरक रही सेठाकार गाई सत्य प्रदान बहुत सुंदर होई देवता मानक पर गाई माने मध्य सुंदर होई देखिले ही मन खुशी होई स्वर्ग या हेउछि नरक समस्ते स्वर्ग को मन पकाई स्वर्ग एवं नरक मध्यरे राती दिनर फरक रही रात्रि हेउछि अंधकार दिन आलोकमय अटे ब्रह्मांक दिन अर्थात ब्रह्मा वंशींकर मध्य दिन होइ जाउछि आगरु तुमे मध्य घोर अंधकार रात्रि रे थिला वर्तमान भक्तिर केते प्रभाव रहिछि महात्मा मानंकु ସୁନାରେ ଓଜନ କରିଥାନ୍ତି, କାହିଁକି ନା ଶାସ୍ତ୍ରର ବହୁତ ବଡ଼ ବିଦ୍ୱାନ ଅଟନ୍ତି, ତାଙ୍କର କାହିଁକି ଏତେ ପ୍ରଭାବ ରହିଛି, ଏ କଥା ମଧ୍ୟ ବାବା ବୁଝାଉଛନ୍ତି। ବୃକ୍ଷରେ ପ୍ରଥମ ପତ୍ର ବାହାରିଲେ ସତ୍ୟ ପ୍ରଧାନ ବୋଲି କୁହାଯିବ। ଉପରୁ ନୂଆ ଆତ୍ମା ଆସିଲେ ନିଶ୍ଚୟ ତାଙ୍କର ପ୍ରଭାବ ଅଳ୍ପକାଳ ନିମନ୍ତେ ରହିଥାଏ। ସୁନା ଅଥବା ହୀରାରେ ଓଜନ କରିଥାନ୍ତି, କିନ୍ତୁ ଏସବୁ ମଧ୍ୟ ଶେଷ ହୋଇଯିବ। ମନୁଷ୍ୟଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ଘର ଅଛି, ଭାବୁଛନ୍ତି ଆମେ ତ ବହୁ ସାହୁକାରଟୁ। ତୁମେ ଜାଣିଛ ଏହି ସାହୁକାରୀ ବାକି ଅଳ୍ପ ସମୟ ନିମନ୍ତେ ରହିଛି। ଏସବୁ ମାଟିରେ ମିଶିଯିବ, କାହାର ମାଟି ତଳେ ଦବି ରହିବ। ବାପା ସ୍ୱର୍ଗର ସ୍ଥାପନା କରୁଛନ୍ତି। ଏହି କାର୍ଯ୍ୟରେ ଯିଏ ଧନ ଲଗାଉଛନ୍ତି ତାଙ୍କୁ ଏକୋଇଶ ଜନ୍ମ ନିମନ୍ତେ ହୀରା ନୀଳାର ମହଲ ମିଳିବ। ଏଠାରେ ତ ଗୋଟିଏ ଜନ୍ମ ପାଇଁ ମିଳୁଛି, ସେଠାରେ ତୁମର ଏକୋଇଶ ଜନ୍ମ ପ୍ରାପ୍ତି ରହିବ। ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ଶରୀର ସହିତ ସବୁ ଭସ୍ମ ହୋଇଯିବ। ତୁମ ପିଲାମାନଙ୍କୁ ଦିବ୍ୟ ଦୃଷ୍ଟି ଦ୍ୱାରା ସାକ୍ଷାତକାର ମଧ୍ୟ ହେଉଛି, ବିନାଶ ହୋଇ ପୁଣି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ହେବ। ତୁମେ ଜାଣିଛ ଆମେ ନିଜର ରାଜ୍ୟ ଭାଗ୍ୟ ପୁନର୍ବାର ସ୍ଥାପନ କରୁଛୁ। ଏକୋଇଶ ପିଢ଼ି ରାଜ୍ୟ କଲୁ, ପୁଣି ରାବଣ ରାଜ୍ୟ ଚାଲିଲା, ଏବେ ପୁଣି ବାପା ଆସିଛନ୍ତି। ଭକ୍ତି ମାର୍ଗରେ ସମସ୍ତେ ବାପାଙ୍କୁ ହିଁ ମନେ ପକାଇଥାନ୍ତି। ଗାୟନ ମଧ୍ୟ ରହିଛି, ଦୁଃଖରେ ସମସ୍ତେ ସ୍ମରଣ କରିଥାନ୍ତି। ବାବା ସୁଖର ସମ୍ପତ୍ତି ଦେଉଛନ୍ତି, ପୁଣି ମନେ ପକାଇବାର ଆବଶ୍ୟକତା ରହିବ ନାହିଁ। ତୁମେ ମାତା ପିତା, ଏବେ ଇଏ ତ ନିଜ ସନ୍ତାନ ମାନଙ୍କର ମାତା ପିତା ହେବେ। ଏହା ହେଉଛି ପାରଲୌକିକ ମାତା ପିତାଙ୍କର କଥା। ଏବେ ତୁମେ ଲକ୍ଷ୍ମୀ ନାରାୟଣ ହେବା ପାଇଁ ପାଠ ପଢୁଛ। ସ୍କୁଲରେ ପିଲା ଭଲ ନମ୍ବର ରଖି ପାସ ହେଲେ ଶିକ୍ଷକଙ୍କୁ ପୁରସ୍କାର ଦେଇଥାନ୍ତି। ଏବେ ତୁମେ ତାଙ୍କୁ କି ପୁରସ୍କାର ଦେବ? ତୁମେ ତାଙ୍କୁ ଜାଦୁଗରୀ ଦ୍ୱାରା ନିଜର ସନ୍ତାନ କରିଦେଉଛ। ଦେଖାନ୍ତି ଶ୍ରୀକୃଷ୍ଣଙ୍କ ମୁଖରେ ମା ଲହୁଣୀର ଗୋଲା ଦେଖିଲେ। ଶ୍ରୀକୃଷ୍ଣ ତ ସତ୍ୟ ଯୁଗରେ ଜନ୍ମ ନେଇଥିଲେ, ସେ ତ ଲହୁଣୀ ଆଦି ଖାଇବେ ନାହିଁ, ସେ ହେଉଛନ୍ତି ବିଶ୍ୱର ମାଲିକ। ତେଣୁ ଏହା କେଉଁ ସମୟର କଥା? ଏହା ହେଉଛି ବର୍ତ୍ତମାନ ସଙ୍ଗମ ଯୁଗର କଥା। ତୁମେ ଜାଣିଛ ଆମେ ଏହି ଶରୀର ଛାଡି ଯାଇ ପୁଣି ପିଲା ହୋଇ ଜନ୍ମ ନେବୁ, ବିଶ୍ୱର ମାଲିକ ହେବୁ। ଉଭୟ ଖ୍ରୀଷ୍ଟିଆନ ପରସ୍ପର ମଧ୍ୟରେ ଲଢୁଛନ୍ତି ଏବଂ ତୁମମାନଙ୍କୁ ବିଶ୍ୱ ରାଜତ୍ୱର ଲହୁଣୀ ମିଳୁଛି। ରାଜତ୍ୱ ମିଳୁଛି ନା, ଯେପରି ସେମାନେ ଭାରତକୁ ଲଢେଇ କରାଇ ନିଜେ ଲହୁଣୀ ଖାଇଗଲେ, ଖ୍ରୀଷ୍ଟିଆନ ମାନଙ୍କର ରାଜଧାନୀ ତିନି ଚତୁର୍ଥାଂଶ ଥିଲା, ପଛରେ ଧୀରେ ଧୀରେ କମ ହୋଇଗଲା। ତୁମ ବ୍ୟତୀତ ସାରା ବିଶ୍ୱରେ କେହି ରାଜତ୍ୱ କରିପାରିବେ ନାହିଁ। ତୁମେ ଏବେ ଈଶ୍ୱରୀୟ ସନ୍ତାନ ହୋଇଛ, ଏବେ ତୁମେ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମାଲିକ ହେଉଛ। ବିଶ୍ୱରେ ବ୍ରହ୍ମାଣ୍ଡ ଆସୁନାହିଁ, ସୂକ୍ଷ୍ମ ବତନରେ ମଧ୍ୟ ରାଜତ୍ୱ ନାହିଁ। ସତ୍ୟଯୁଗ ତ୍ରେତା ଏହି ଚକ୍ର ଏଠାରେ ସ୍ଥୂଳ ବତନରେ ଘୁରୁଛି। ଧ୍ୟାନରେ ଆତ୍ମା କେଉଁଠାକୁ ଚାଲି ଯାଉନାହିଁ, ଆତ୍ମା ବାହାରିଗଲେ ଶରୀର ନଷ୍ଟ ହୋଇଯିବ। ଏସବୁ ହେଉଛି ସାକ୍ଷାତକାର। ରିଦ୍ଧି ସିଦ୍ଧି ଦ୍ୱାରା ଏପରି ସାକ୍ଷାତକାର ମଧ୍ୟ ହୋଇଥାଏ, ଯାହାଫଳରେ ଏଠାରେ ବସି ଲଣ୍ଡନର ପାର୍ଲିଆମେଣ୍ଟ ଆଦି ଦେଖିପାରିବେ। ବାବାଙ୍କ ହାତରେ ଦିବ୍ୟ ଦୃଷ୍ଟିର ଚାପି ରହିଛି, ତୁମେ ଏଠାରେ ବସି ଲଣ୍ଡନ ଦେଖିପାରିବ। ଯନ୍ତ୍ରପାତି ଆଦି କିଛି ନାହିଁ, ଯାହା କିଣିବାକୁ ପଡିବ। ଡ୍ରାମା ଅନୁସାରେ ସେହି ସମୟରେ ସେହି ସାକ୍ଷାତକାର ହେଉଛି, ଯାହା ଡ୍ରାମାରେ ପୂର୍ବରୁ ହିଁ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ଯେପରି ଦର୍ଶାଇଛନ୍ତି ଭଗବାନ ଅର୍ଜୁନଙ୍କୁ ସାକ୍ଷାତକାର କରାଇଥିଲେ। ଡ୍ରାମା ଅନୁସାରେ ତାଙ୍କୁ ସାକ୍ଷାତକାର ହେବାର ଥିଲା, ଏହା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି, ଏଥିରେ କାହାର ମହତ୍ଵ ନାହିଁ। ଏସବୁ ଡ୍ରାମା ଅନୁସାରେ ହେଉଛି। ଶ୍ରୀକୃଷ୍ଣ ବିଶ୍ୱର ରାଜକୁମାର ହେଉଛନ୍ତି, ଅର୍ଥାତ୍ ଲହୁଣୀ ମିଳୁଛି। ଏ କଥା ମଧ୍ୟ କେହି ଜାଣିନାହାନ୍ତି ଯେ ବିଶ୍ୱ ଏବଂ ବ୍ରହ୍ମାଣ୍ଡ କାହାକୁ କୁହାଯାଉଛି। ବ୍ରହ୍ମାଣ୍ଡରେ ତୁମେ ଆତ୍ମାମାନେ ନିବାସ କରୁଛ। ସୂକ୍ଷ୍ମ ବତନକୁ ଯିବା ଆସିବା ସାକ୍ଷାତକାର ଆଦି ଏହି ସମୟରେ ହେଉଛି। ପୁଣି 5000 ବର୍ଷ ସୂକ୍ଷ୍ମ ବତନର ନାମ ରହିବ ନାହିଁ, କୁହାଯାଏ ବ୍ରହ୍ମା ଦେବତାଏ ନମଃ। ପୁଣି କହନ୍ତି ଶିବ ପରମାତ୍ମାଏ ନମଃ। ତେଣୁ ଶିବ ପରମାତ୍ମା ସର୍ବୋଚ୍ଚ ହୋଇଗଲେ ନା ତାଙ୍କୁ ଭଗବାନ ବୋଲି କୁହାଯାଉଛି। ସେହି ଦେବତାମାନେ ମନୁଷ୍ୟ ଅଟନ୍ତି କିନ୍ତୁ ଦୈବୀ ଗୁଣଧାରୀ ଅଟନ୍ତି। ବାକି 4-8 ଭୁଜାଧାରେ ମନୁଷ୍ୟ ନାହାନ୍ତି, ସେଠାରେ ମଧ୍ୟ 2 ଭୁଜାଧାରେ ମନୁଷ୍ୟ ରହିବେ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ପବିତ୍ର, ସେଠାରେ ଅପବିତ୍ରତାର କଥା ରହିବ ନାହିଁ, ଅକାଳ ମୃତ୍ୟୁ କେବେ ହୁଏ ନାହିଁ। ତେଣୁ ତୁମେ ପିଲାମାନେ ବହୁତ ଖୁସିରେ ରହିବା ଉଚିତ। ଆମେ ଆତ୍ମା ଏହି ଶରୀର ଦ୍ୱାରା ବାପାଙ୍କ ସାନ୍ନିଧ୍ୟ ପାଇଲୁ। ଶରୀରକୁ ତ ଦେଖିପାରୁଛେ ପରମାତ୍ମା ଅଥବା ଆତ୍ମାକୁ ଦେଖିପାରିବା ନାହିଁ, ଆତ୍ମା ଏବଂ ପରମାତ୍ମାଙ୍କୁ ଅନୁଭବ କରାଯାଇଥାଏ। ଆତ୍ମା ପରମାତ୍ମାଙ୍କୁ ଦେଖିବା ପାଇଁ ଦିବ୍ୟ ଦୃଷ୍ଟି ମିଳୁଛି, ଆଉ ସବୁ ଜିନିଷ ଦିବ୍ୟ ଦୃଷ୍ଟି ଦ୍ୱାରା ବୃହତ ଆକାର ଦେଖାଯିବ, ରାଜଧାନୀ ମଧ୍ୟ ବୃହତ ଆକାରରେ ଦେଖାଯିବ। ଆତ୍ମା ତ ହେଉଛି ବିନ୍ଦୁ, ବିନ୍ଦୁକୁ ଦେଖିବା ଦ୍ୱାରା ତୁମେ କିଛି ହେଲେ ବୁଝିପାରିବ ନାହିଁ। ଆତ୍ମା ତ ବହୁତ ସୂକ୍ଷ୍ମ ଅଟେ, ଡାକ୍ତରମାନେ ମଧ୍ୟ ଆତ୍ମାକୁ ଧରିବା ପାଇଁ ପ୍ରୟାସ କରିଛନ୍ତି, କିନ୍ତୁ କେହି ଜାଣିପାରି ନାହାନ୍ତି। ସେମାନେ ତ ଗୁରୁଙ୍କୁ ସୁନା ହୀରାରେ ଓଜନ କରୁଛନ୍ତି। ତୁମେ ତ ଜନ୍ମ ଜନ୍ମାନ୍ତର ପଦମ୍ପତି ହେଉଛ, ତୁମର ବାହ୍ୟ ଆଡମ୍ବର ଟିକିଏ ହେଲେ ନାହିଁ। ବାବା ସାଧାରଣ ଭାବେ ଏହି ରଥରେ ବସି ପଢ଼ାଉଛନ୍ତି, ତାଙ୍କର ନାମ ହେଉଛି ଭାଗୀରଥ। ଏହା ହେଉଛି ପତିତ ପୁରୁଣା ରଥ, ଯାହାଙ୍କ ମାଧ୍ୟମରେ ବାବା ଆସି ସବୁଠାରୁ ଶ୍ରେଷ୍ଠ ସେବା କରୁଛନ୍ତି। ବାବା କହୁଛନ୍ତି ମୋର ତ ନିଜର ଶରୀର ନାହିଁ, ମୁଁ ଜ୍ଞାନର ସାଗର ପ୍ରେମର ସାଗର ଅଟେ। ତେବେ ଶରୀର ବିନା ତୁମକୁ ସମ୍ପତ୍ତି କିପରି ଦେବି? ଉପରୁ ତ ଦେବି ନାହିଁ, କଣ ପ୍ରେରଣା ଦ୍ୱାରା ପଢ଼ାଇବି? ନିଶ୍ଚୟ ଧରାକୁ ଆସିବାକୁ ପଡିବ ନା? ଭକ୍ତି ମାର୍ଗରେ ମୋତେ ପୂଜା କରୁଛନ୍ତି, ମୁଁ ସମସ୍ତଙ୍କୁ ପ୍ରିୟ ଲାଗୁଛି। ଗାନ୍ଧୀ ନେହେରୁଙ୍କର ଚିତ୍ର ସମୟର ପ୍ରିୟ ଅଟେ, ତାଙ୍କର ଶରୀରକୁ ମନେ ପକାଇଥାନ୍ତି। ଅବିନାଶୀ ଆତ୍ମା ଯାଇ ପୁନର୍ଜନ୍ମ ନେଉଛି, ବାକି ବିନାଶୀ ଚିତ୍ର ଶରୀରକୁ ମନେ ପକାଇଥାନ୍ତି। ତାହା ଭୂତ ପୂଜା ହେଲା ନା? ସମାଧି କରି ତା ଉପରେ ଫୁଲ ଆଦି ଚଢାଇଥାନ୍ତି। ଶିବଙ୍କର କେତେ ମନ୍ଦିର ରହିଛି? ସବୁଠାରୁ ବଡ଼ ସ୍ମୃତି ଚିହ୍ନ ଶିବଙ୍କର ରହିଛି ନା? ସୋମନାଥ ମନ୍ଦିରର ଗାୟନ ରହିଛି, ମହମ୍ମଦ ଗଜନୀ ଆସି ଲୁଟିଥିଲା, ତୁମ ପାଖରେ ଏତେ ଧନ ରହୁଥିଲା, ବାବା ତୁମକୁ ରତ୍ନରେ ଓଜନ କରୁଛନ୍ତି, ନିଜକୁ ଓଜନ କରାଉ ନାହାନ୍ତି। ମୁଁ ଧନବାନ ହେଉ ନାହିଁ, ତୁମକୁ କରାଉଛି। ଗୁରୁମାନଙ୍କୁ ଆଜି ସୁନା ରୂପରେ ଓଜନ କଲେ କାଲି ମରିଯିବେ, ଧନ କୌଣସି କାମରେ ଆସିବ ନାହିଁ। ତୁମକୁ ତ ବାବା ଅସରନ୍ତି ସମ୍ପତ୍ତିରେ ଏପରି ଓଜନ କରୁଛନ୍ତି ଯେ 21 ଜନ୍ମ ସାଥିରେ ରହିବ, ଶ୍ରୀମଦ ପାଳନ କଲେ ସେଠାରେ ଦୁଃଖର ନାମ ରହିବ ନାହିଁ, କିମ୍ବା ଅକାଳ ମୃତ୍ୟୁ ହେବ ନାହିଁ, ମୃତ୍ୟୁକୁ ଡରିବେ ନାହିଁ। ଏଠାରେ ମୃତ୍ୟୁକୁ କେତେ ଡରୁଛନ୍ତି, କାନ୍ଦୁଛନ୍ତି, ସେଠାରେ କେତେ ଖୁସି ହୁଅନ୍ତି। ଶରୀର ଛାଡ଼ି ପୁଣି ଯାଇ ରାଜକୁମାର ହେବୁ। ଯାଦୁଗର, ସୌଦାଗର, ରତ୍ନାଗର, ଏହା ଶିବ ପରମାତ୍ମାଙ୍କୁ କୁହାଯାଉଛି, ତୁମକୁ ମଧ୍ୟ ସାକ୍ଷାତକାର କରାଉଛନ୍ତି, ଏହିପରି ରାଜକୁମାର ହେବ। ଆଜିକାଲି ବାବା ସାକ୍ଷାତକାରର ପାଠ ବନ୍ଦ କରିଦେଇଛନ୍ତି, ଏହାଦ୍ୱାରା କ୍ଷତି ହେଉଛି। ଏବେ ବାବା ଜ୍ଞାନ ଦ୍ୱାରା ତୁମର ସଦ୍ଗତି କରୁଛନ୍ତି। ତୁମେ ପ୍ରଥମେ ସୁଖଧାମ ଯିବ, ବର୍ତ୍ତମାନ ତ ହେଉଛି ଦୁଃଖଧାମ। ତୁମେ ଜାଣିଛ ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ, ସେଥିପାଇଁ ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଭାବ। ଆତ୍ମାରେ ହିଁ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ। ସଂସ୍କାର ଶରୀର ସହ ଥିଲେ ଶରୀର ସହିତ ସଂସ୍କାର ଭସ୍ମ ହୋଇଯାଇଥାନ୍ତା। ତୁମେ କହୁଛ ଶିବ ବାବା ଆମେ ଆତ୍ମା ଏହି ଶରୀର ଦ୍ୱାରା ପଢୁଛୁ, ନୂଆ କଥା ଅଟେ ନା? ଆମ ଆତ୍ମା ମାନଙ୍କୁ ଶିବ ବାବା ପଢାଉଛନ୍ତି, ଏହାକୁ ପକ୍କା ପକ୍କା ମନେ ରଖ। ସବୁ ଆତ୍ମା ମାନଙ୍କର ସେ ବାପ ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ବାପା ନିଜେ କହୁଛନ୍ତି ମୋର ନିଜର ଶରୀର ନାହିଁ, ମୁଁ ମଧ୍ୟ ଆତ୍ମା, କିନ୍ତୁ ମୋତେ ପରମାତ୍ମା କୁହାଯାଉଛି। ଆତ୍ମା ହିଁ ସବୁ କିଛି କରିଥାଏ, ବାକି ଶରୀରର ନାମ ବଦଳୁଛି। ଆତ୍ମା ତ ଆତ୍ମା ଅଟେ ନା, ମୁଁ ପରମାତ୍ମା ତୁମ ସଦୃଶ ପୁନର୍ଜନ୍ମ ନିଏ ନାହିଁ। ମୋର ଡ୍ରାମାରେ ଏହିପରି ଅଭିନୟ ରହିଛି। ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ ଶୁଣାଉଥିବାରୁ ଏହାଙ୍କୁ ଭାଗ୍ୟଶାଳୀ ରଥ କୁହାଯାଉଛି। ଏହାଙ୍କୁ ପୁରୁଣା ଜୋତା ମଧ୍ୟ କହିଥାନ୍ତି। ଶ୍ରୀ ବାବା ମଧ୍ୟ ବ୍ରହ୍ମା ବାବାଙ୍କ ଶରୀର ରୂପୀ ପୁରୁଣା ଲମ୍ବା ଜୋତା ପିନ୍ଧିଛନ୍ତି। ବାବା କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ବହୁତ ଜନ୍ମର ଅନ୍ତରେ ପ୍ରବେଶ କରିଛି। ପ୍ରଥମେ ଇଏ ହିଁ ହେଉଛନ୍ତି ତତ୍ତମ। ବାବା କହୁଛନ୍ତି, ତୁମେ ତ ଯୁବକ ଯୁବତୀ ଯବାନ ଅଟ, ମୋ ଠାରୁ ମଧ୍ୟ ଅଧିକ ପାଠ ପଢି ଉଚ୍ଚ ପଦ ପାଇବା ଉଚିତ। କିନ୍ତୁ ମୋ ସହିତ ବାବା ରହିଥିବାରୁ ମୋର ଘଡ଼ିକୁ ଘଡ଼ି ତାଙ୍କ କଥା ମନେ ପଡୁଛି। ବାବା ମୋ ସହିତ ଶୋଉଛନ୍ତି ମଧ୍ୟ, କିନ୍ତୁ ବାବା ମୋତେ ଆଲିଙ୍ଗନ କରିପାରିବେ ନାହିଁ। ତୁମକୁ ଆଲିଙ୍ଗନ କରୁଛନ୍ତି, ତୁମେ ଭାଗ୍ୟଶାଳୀ ଅଟ ନା। ଶ୍ରୀ ବାବା ଯେଉଁ ଶରୀର ଲୋନ୍ ନେଇଛନ୍ତି, ତୁମେ ତାଙ୍କ ଦ୍ୱାରା ଶ୍ରୀ ବାବାଙ୍କୁ ଆଲିଙ୍ଗନ କରିପାରିବ। ମୁଁ କେମିତି ଆଲିଙ୍ଗନ କରିବି, ଏତିକି ମଧ୍ୟ ମୋ ଭାଗ୍ୟରେ ନାହିଁ। ସେଥିପାଇଁ ତୁମେ ଭାଗ୍ୟବାନ ତାରକା ବୋଲି ଗାୟନ ରହିଛି। ପିଲାମାନେ ସର୍ବଦା ଭାଗ୍ୟବାନ ହୋଇଥାନ୍ତି। ପିତା ନିଜର ପିଲାମାନଙ୍କୁ ପଇସା ଦେଇଥାନ୍ତି, ତେଣୁ ତୁମେ ଭାଗ୍ୟବାନ ତାରକା ହେଲ ନା। ଶ୍ରୀ ବାବା ମଧ୍ୟ କହୁଛନ୍ତି, ତୁମେ ମୋ ଠାରୁ ମଧ୍ୟ ଭାଗ୍ୟବାନ ଅଟ। ତୁମକୁ ପାଠ ପଢାଇ ବିଶ୍ୱର ମାଲିକ କରାଉଛି। ମୁଁ କଣ ମାଲିକ ହେଉଛି କି? ତୁମେ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ହେଉଛ। ବାକି ମୋ ପାଖରେ ସ୍ୱତନ୍ତ୍ର ଭାବେ ଦିବ୍ୟ ଦୃଷ୍ଟିର ଚାବି ରହିଛି। ମୁଁ ହେଉଛି ଜ୍ଞାନର ସାଗର, ତୁମକୁ ମଧ୍ୟ ମାଷ୍ଟର ଜ୍ଞାନର ସାଗର କରାଉଛି। ତୁମେ ଏହି ସମ୍ପୂର୍ଣ୍ଣ ଚକ୍ରକୁ ଜାଣି ଚକ୍ରବର୍ତ୍ତୀ ମହାରାଜା ମହାରାଣୀ ହେଉଛ, ମୁଁ ହେଉ ନାହିଁ। ବାପା ବୁଢା ହେଲେ ପିଲାମାନଙ୍କୁ ଉଇଲ୍ କରି ନିଜେ ବାନପ୍ରସ୍ଥକୁ ଚାଲି ଯାଇଥାନ୍ତି। ଆଗରୁ ଏପରି କରୁଥିଲେ, ଆଜିକାଲି ତ ପିଲାମାନଙ୍କ ଉପରେ ମୋହ ରହୁଛି। ପାରଲୌକିକ ବାବା କହୁଛନ୍ତି, ମହ୍ୟାଙ୍କ ଶରୀରରେ ପ୍ରବେଶ କରି ତୁମକୁ କଣ୍ଟାରୁ ଫୁଲ ବିଶ୍ୱର ମାଲିକ କରାଇ ଅଧା କଳ୍ପ ନିମନ୍ତେ ସଦା ସୁଖୀ କରାଇ ମୁଁ ବାନପ୍ରସ୍ଥରେ ବସି ଯାଉଛି। ଏସବୁ କଥା କଣ ଶାସ୍ତ୍ରରେ ଅଛି? ସନ୍ନ୍ୟାସୀ ଉଦାସୀ ଶାସ୍ତ୍ରର କଥା ଶୁଣାଇଥାନ୍ତି। ବାପା ତ ହେଉଛନ୍ତି ଜ୍ଞାନର ସାଗର, ନିଜେ କହୁଛନ୍ତି ଏହି ବେଦଶାସ୍ତ୍ର ଆଦି ଭକ୍ତି ମାର୍ଗର ସାମଗ୍ରୀ ଅଟେ। ମୁଁ ହେଉଛି ଜ୍ଞାନର ସାଗର। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଏହି ଆଖି ଦ୍ୱାରା ଶରୀର ସହିତ ଯାହା କିଛି ଦେଖାଯାଉଛି ଏସବୁ ଭସ୍ମ ହୋଇଯିବ, ସେଥିପାଇଁ ନିଜର ସବୁକିଛି ସଫଳ କରିବାକୁ ପଡିବ। ନମ୍ବର ଦୁଇ, ବାପାଙ୍କ ଠାରୁ ପୁରା ସମ୍ପତ୍ତି ପାଇବା ପାଇଁ ପାଠ ପଢିବାକୁ ହେବ। ସର୍ବଦା ନିଜ ଭାଗ୍ୟକୁ ସ୍ମୃତିରେ ରଖି ବ୍ରହ୍ମାଣ୍ଡ ଅଥବା ବିଶ୍ୱର ମାଲିକ ହେବାକୁ ପଡିବ। ବରଦାନ ପାହାଡ ରାମା ବାହାର ସ୍ମୃତି ଦ୍ୱାରା ଅନେକ ଆତ୍ମାଙ୍କର ସେବା କରୁଥିବା ସଦା ଖୁସି ବାସିଆ ହୁଅ। ଏହି ଡ୍ରାମାର କୌଣସି ବି ଦୃଶ୍ୟକୁ ଦେଖି ଯଦି ବାହାର ଡ୍ରାମା ବାହାର ସ୍ମୃତି ରହିବ, ତେବେ କେବେ ବି ଭୟ ଲାଗିବ ନାହିଁ। କାହିଁକି ନା ଡ୍ରାମାର ଜ୍ଞାନ ମିଳିଛି ଯେ ବର୍ତ୍ତମାନ ସମୟ କଲ୍ୟାଣକାରୀ ଅଟେ। ଏଥିରେ ଯେଉଁ ସବୁ ଦୃଶ୍ୟ ବି ସମ୍ମୁଖକୁ ଆସୁଛି, ସେଥିରେ କଲ୍ୟାଣ ଭରି ରହିଛି। ଯଦିଓ ବର୍ତ୍ତମାନ କଲ୍ୟାଣ ଦେଖାଯାଉ ନଥିବ, କିନ୍ତୁ ଏହା ମଧ୍ୟରେ ଅନ୍ତର୍ନିହିତ ଥିବା କଲ୍ୟାଣ ଭବିଷ୍ୟତରେ ପ୍ରତ୍ୟକ୍ଷ ହୋଇଯିବ। ସେତେବେଳେ ତୁମେମାନେ ବାହାର ଡ୍ରାମା ବାହାର ସ୍ମୃତି ଦ୍ୱାରା ସର୍ବଦା ଖୁସିବାସିଆ ସ୍ଥିତିରେ ରହିବ। ପୁରୁଷାର୍ଥରେ କେବେ ବି ଉଦାସୀ ବା ନିରାଶ ଆସିବ ନାହିଁ। ସ୍ୱତଃ ହିଁ ତୁମ ଦ୍ୱାରା ଅନେକ ଆତ୍ମାଙ୍କର ସେବା ହୋଇ ଚାଲିବ। ସ୍ଲୋଗାନ ଶାନ୍ତିର ଶକ୍ତି ହିଁ ମାନସିକ ସେବାର ସହଜ ସାଧନ ଅଟେ। ଯେଉଁଠି ଶାନ୍ତିର ଶକ୍ତି ରହିଛି ସେଠାରେ ସନ୍ତୁଷ୍ଟତା ରହିଛି। ଅବ୍ୟକ୍ତ ଇଶାରା ଅଶରୀର ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯେତେ ଯେତେ ତୁମେ ଅବ୍ୟକ୍ତ ଲାଇଟ୍ର ସ୍ୱରୂପରେ ସ୍ଥିତ ହେଉଥିବ ସେହି ଅନୁସାରେ ଶରୀର ଠାରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ ଥିବା କାରଣରୁ ଯଦି 2-4 ମିନିଟ ମଧ୍ୟ ଅଶରୀର ହୋଇଯିବ ତେବେ ଜାଣିନିଅ ଯେପରି 4 ଘଣ୍ଟାର ଆରାମ କରିନେଇଛ। ଏଭଳି ସମୟ ମଧ୍ୟ ଆସିବ ଯାହାକି ନିଦରେ ଶୋଇବା ପରିବର୍ତ୍ତେ ଯଦି 4-5 ମିନିଟ ପାଇଁ ଅଶରୀର ହୋଇଯିବ ତେବେ ତୁମର ଶରୀରକୁ ଆରାମ ମିଳିଯିବ ଏବଂ ଲାଇଟ୍ ସ୍ୱରୂପର ସ୍ମୃତି ମଜବୁତ କରିବା ଦ୍ୱାରା ହିସାବ କିତାବ ଯୁକ୍ତ କରିବାରେ ମଧ୍ୟ ଲାଇଟ୍ ସ୍ୱରୂପ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।